ॐ नमो भगवते वासुदेवाय। श्री श्री गौर निताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्ण चंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण हनुमान शुक्रपाद पद्मरे मर प्रणति निवेदन करी। श्रील गुरुदेव श्री श्रीमद भक्ति स्वरूप दामदास स्वामी गुरु महाराज के पाद पद्मरे मर प्रणति निवेदन करी। इस्कन प्रतिष्ठता आचार्य श्री श्रीमदेशी भक्ति वेदांत स्वामी प्रभुपाद महाराज के पाद पद्मरे मर प्रणति निवेदन करी। समस्त साधु गुरु वैष्णव मानव पाद पद्मरे मर प्रणति निवेदन करी। उपस्थित भक्त सज्जन बृंद मातृवृंद को प्रणति निवेदन करी। आम श्रीमद भागवत प्रथम स्कंद दशम अध्याय कथा आरंभ करवा। आम गत काली नवम अध्याय कथा कही भगवान किभली युधिष्ठिर महाराज को भीष्म पाख नहीं भीष्मदेव सब विभिन्न प्रकार उपदेश प्रदान करते राजधर्म दान धर्म इत्यादि भागवत धर्म स्त्री धर्म इत्यादि सब व्यास समास व्यास जगत विस्तार भाव में कौटा संक्षेप वर्णना कले। तापर भगवान को स्तुति कर बहुत स्तुति कलापर एगार स्तुति रही भगवान भीष्मदेव स्तुति कर कलापर भीष्मदेव शरीर त्याग कर कथा आम गत काली श्रवण करुले। तापर से फेरी हस्तिनापुर को फेरी राज्य शासन कर ये कृष्ण राम राज्य जमी से भाव कृष्ण राज्य लोक मैंने अधिकांश राम राज्य जानती कृष्ण राज्य विषय से आलोचना कराए ना प्राय समेत कहते राम राज्य आम जमी महात्मा गांधी कहते भारत बर्ष राम राज्य स्थापन हम तेणु ये राम राज्य बहुत प्रसिद्ध थिला। जदियो भगवान रामचंद्र भगवान कृष्ण पूर्व आता युग आखि आठ लक्ष वर्ष पूर्व घटना किंतु भगवान कृष्ण जो राज्य थिला सेटा हूँ 5000 वर्ष तलर घटना किंतु कृष्ण राज्य उपरे एते प्रसिद्धि नहीं कहीं ना भगवान को खूब कम लोक तत्व जानती क्वेश्चन मांगवती तत्व तो भगवान को अवश्य राम रामजी मर्यादा पुरुषोत्तम तेणु ये युधिष्ठिर महाराज जो शासन करुले ये हूँ कृष्ण कृष्ण राज्य कृष्ण प्रतिनिधि युधिष्ठिर महाराज तेणु युधिष्ठिर महाराज जो शासन कले राज्य शासन कले प्रजा मैंने बहुत आनंद रही थे। प्रकृत में यह वर्णना कर प्रथम समय दशम अध्याय श्लोकटे अच्छा जे कामं बवर्ष पर्जन्य सर्वकाम दुघामयी शिचिचूष्म व्रजान गाव पयशोधि श्रुतिर्मुदा। ये श्लोकटी बहुत गुरुत्वपूर्ण श्लोक आमर भागवत क्रम थी श्लोकटी ये मही ये जो पृथ्वी जो रही पृथ्वी रे 84 लक्ष प्रकार जीव रही 84 प्रकार लक्ष जीव रही मनुष्य मात्र 4 लक्ष प्रकार आहरी 80 लक्ष प्रकार जीव अच्छा तेणु समस्त जहाँ आवश्यकता सब रही मही पृथ्वी प्रदान करुच्चे सर्व काम दुघा मही बोली कहुए काम दुघा समस्त कामना से पूर्ण करे मही पृथ्वी भगवान सृष्टि कर पृथ्वी को पृथ्वीवासी मान सृष्टि कर तेणु समस्त आवश्यकता सब किछ पूर्ण होइछि व्यवस्था करिसन भगवान तेणु प्रजा माने काहेकि दुखरे रहन्ति बा अनाहारे रहन्ति बा असुविधा रे कष्ट रे रहन्ति कारण कौन ना ठीक भाव रे राज्य शासन होइ पारे नाही। यदि राज्य शासन ठीक शास्त्र नीति अनुसार शासन करा जीव ताले प्रजा माने आनंद रहिबे एई आमे एथु जानि परबा युधिष्ठिर महाराज किभली राज्य शासन करूथिले किभली भगवान ये कृष्ण राज्य भगवान राम राज्य भली कृष्ण राज्य मध्य थिला एथिर कह जाय छी कामं बवर्ष पर्जन्य भगवद गीता रे भगवान कहले जे अनाथ भवति भूतानि भगवद गीता तृतीय अध्याय रे भगवान कहले मनुष्य मान कर जो आवश्यकता रही छी से हो जे अन्न अनाथ भवति भूतानि पर्जनात् अन्न संभव अन्नटा केमिति आसुची ना पर्जन्य कहले वृष्टि माध्यम आसुची एवं वृष्टि केमिति होची ना यज्ञात भवति पर्जन्य यज्ञ माध्यम रे ए वृष्टि होची तेणु यज्ञ कौटा ना यज्ञ कर्म समृद्ध भव କର୍ମ ଯଜ୍ଞ ପାଇଁ ନିର୍ଦ୍ଦିଷ୍ଟ କର୍ମ ସବୁ ରହିଛି ବେଦରେ, ସେସବୁ କର୍ମ ବର୍ଣ୍ଣନା କରାଯାଇଛି। କର୍ମ ବ୍ରହ୍ମ ଭବ ବିଧି, ଏ କେଉଁ କର୍ମ କରିବା ନା ଯେଉଁଟା ବେଦରେ ବର୍ଣ୍ଣନା କରାଯାଇଛି। କର୍ମ ବ୍ରହ୍ମ ଭବ ବିଧି, ବ୍ରହ୍ମ ଅକ୍ଷର ସମୁଦ୍ଭବମ, ବେଦ କେଉଁଠୁ ଆସୁଛନ୍ତି ନା ଭଗବାନ ଅକ୍ଷର, ଯାହାଙ୍କର କ୍ଷୟ ନାହିଁ ଅକ୍ଷର, ତାଙ୍କଠାରୁ ଆସୁଛନ୍ତି ବ୍ରହ୍ମ ବା ବେଦ, ଭଗବାନ ନିଶ୍ୱାସରୁ ଜାତ ହୁଅନ୍ତି ବେଦ। ବ୍ରହ୍ମ ଅକ୍ଷର ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତମ, ତେଣୁ ବେଦରେ ଏହିସବୁ ଯଜ୍ଞ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତୃତୀୟ ଅଧ୍ୟାୟ ଚତୁର୍ଥ ଅଧ୍ୟାୟରେ ଏବଂ ବହୁବିଧ ଯଜ୍ଞ, ଅନେକ ପ୍ରକାର ଯଜ୍ଞ ବର୍ଣ୍ଣନା କରାଯାଇଛି। ସେ ପୁଣି ସଂକ୍ଷେପ ଭାବରେ ବେଦରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ମନୁଷ୍ୟମାନଙ୍କର ଖାଲି ନୁହଁ, ସମସ୍ତ ଭୂତାନି ଅନ୍ନାଦ ଭବତି ଭୂତାନି, ଭୂତ କହିଲେ 84 ଲକ୍ଷ ପ୍ରକାର ଜୀବ, କାହାର କ'ଣ ସବୁ ଅନ୍ନ ସବୁ ରହିଛି ସେସବୁ ବ୍ୟବସ୍ଥା କରାଯାଇଛି। 13 ଅଧ୍ୟାୟରେ ଆସିବ ଜୀବ ଜୀବସ ଜୀବନମ, ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ। ତେଣୁ ଭଗବାନ ଏଭଳି ପୂର୍ଣ୍ଣ, ସିଏ ତାଙ୍କର ସବୁକିଛି ପୂର୍ଣ୍ଣ, ତେଣୁ ଇଏ ଭୌତିକ ଜଗତ ସେହିଭଳି ଭାବରେ ସୃଷ୍ଟି ହୋଇଛି। ଯେତେ ଜୀବ ଆସିବେ ସମସ୍ତଙ୍କର ଆବଶ୍ୟକତା ପୂର୍ଣ୍ଣ ହେବ, କିନ୍ତୁ ଠିକ୍ ଭାବରେ ଶାସନ ହେବାର ଅଛି। ରାଜ୍ୟଶାସନ ଠିକ୍ ଭାବରେ ହେଲେ ପ୍ରଜାମାନେ ଆନନ୍ଦରେ ରହିବେ। ତେଣୁ ଏଇଠୁ ଆମେ ଦେଖିବା ଯୁଧିଷ୍ଠିର ମହାରାଜ ରାଜ୍ୟଶାସନ ଯେଉଁ କରୁଥିଲେ, ଏମିତିକି ଯେଉଁ ଅର୍ଜୁନ ଭଗବତ ଗୀତାରେ ଯେଉଁ ପ୍ରକାର ଭବିଷ୍ୟତବାଣୀ ଦେଇଥିଲେ, ଏଇଟା ସେଇଟା ସେଇଟା ଅସୁବିଧା ହେବ ସେଇଟା ଅସୁବିଧା ହେବ, ସେସବୁ କିଛି ହେଇନଥିଲା। ଯେମିତି ଅର୍ଜୁନ ଯୁଦ୍ଧ କରିବା ପାଇଁ ଯେତେବେଳେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ପ୍ରଥମ ଅଧ୍ୟାୟରେ, ଅର୍ଜୁନ କହିଲେ ପ୍ରଭୁ ଆମେ ଯଦି ବର୍ତ୍ତମାନ ଯୁଦ୍ଧ କରିବା, ଏମାନଙ୍କର ଯେଉଁ କୁଳର ଯେଉଁ ମୁଖ୍ୟ ବ୍ୟକ୍ତି ଯଦି ମୃତ୍ୟୁବରଣ କରିବେ, ତାହେଲେ ଧର୍ମ ତାଙ୍କର ନଷ୍ଟ ହୋଇଯିବ, କୁଳ ଧର୍ମ ନଷ୍ଟ ହୋଇଯିବ। ଧର୍ମ ନଷ୍ଟ କୁଳକୃଷ୍ଣ ଅଧର୍ମା ଭବତୀ ଉତ, ଧର୍ମ ନଷ୍ଟ ହେଲେ ଅଧର୍ମ ସବୁ ହୋଇଯିବ। ଅଧର୍ମା ଭବତୀ ଅଧର୍ମ ହେଲେ କ'ଣ ହେବ ନା, ସ୍ତ୍ରୀସୁ ଦୁଷ୍ଟାସୁ ବାସ୍ନେୟ ଯାହାତେ ବର୍ଣ୍ଣଶଙ୍କର, ସ୍ତ୍ରୀମାନେ ଦୁଷ୍ଟା ହୋଇଯିବେ, ବର୍ଣ୍ଣଶଙ୍କର ଯାହାତ ହେବେ, ଶଙ୍କର ନରକା ହେବେ, କୁଳଘ୍ନାନା କୁଳଶୌଚ ପତନ୍ତି ପିତୃ ହେସା ଲୁପ୍ତ ପିଣ୍ଡ ଦ୍ରୋକ କ୍ରିୟା, ଏଭଳି ଭାବରେ ବହୁତ ପ୍ରକାର ଅଶୁଭ କଥା କହିଥିଲେ ଏହିସବୁ ହେବ। କିନ୍ତୁ ଯୁଧିଷ୍ଠିର ମହାରାଜ ଏଇ ହେବା କଥା, କିନ୍ତୁ ଯୁଧିଷ୍ଠିର ମହାରାଜ ଏଭଳି ଧର୍ମରାଜ ଥିଲେ, ଧର୍ମ ପାଳନ ଧର୍ମ ଅନୁସାରେ ରାଜ୍ୟ ଶାସନ କରୁଥିଲେ, ସେସବୁ କିଛି ଅସୁବିଧା ହୋଇନଥିଲା ଆମେ ଶୁଣିବା ଏହି ଅଧ୍ୟାୟରେ। ତେଣୁ ଯୁଧିଷ୍ଠିର ମହାରାଜ ଏଭଳି ଶାସନ କରୁଥିଲେ, ବୃଷ୍ଟି ଠିକ୍ ସମୟରେ ହେଉଥିଲା ଅନୁପାତରେ, ଠିକ୍ ଅନୁପାତରେ, ଅତିବୃଷ୍ଟି ନାହିଁ କି ଅନାବୃଷ୍ଟି ନାହିଁ, ଯେତିକି ଦରକାର ସେତିକି ହେଉଥିଲା। କାମଂ ବର୍ଷ ପର୍ଯ୍ୟନ୍ତ ବୃଷ୍ଟି ମାଧ୍ୟମରେ କେବଳ ଜଳ ଆସେ ନାହିଁ, ବହୁତ କଥା ଆସେ, ବର୍ଣ୍ଣନା କରାଯାଇଛି। ସ୍ୱାତି ନକ୍ଷତ୍ରରେ ଯଦି ବୃଷ୍ଟି ଯଦି ବର୍ଷା ଯେତେବେଳେ ପଡ଼େ, ଶାମୁକାର ମୁଖରେ ପଡ଼େ, ସେଇଟା ହୀରା ସୃଷ୍ଟି ହୁଏ। ଏହିଭଳି ଭାବରେ ଖଣିଜ ପଦାର୍ଥ ହୋଇଥାଏ, ସବୁକିଛି ଏହି ବର୍ଷା ମାଧ୍ୟମରେ ଆସେ, ଏବଂ ଜୀବମାନେ ମଧ୍ୟ ବର୍ଷା ମାଧ୍ୟମରେ ଆସନ୍ତି। ଜୀବମାନେ ବର୍ଷା ମାଧ୍ୟମରେ ଆସି ସେମାନେ ପୁଣି ତାଙ୍କର ଉପଯୁକ୍ତ ପିତା ଉପଯୁକ୍ତ ମାତାଙ୍କର କାମ କ'ଣ କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦେହ ପ୍ରବତ୍ତୟେ ସ୍ତ୍ରିୟା ପ୍ରବିଷ୍ଟ ଉଦରଂ ପୁଂସ ରେତ କଣାଶ୍ରୟେ, ତାଙ୍କର ସେମାନେ ଏଇଭଳି ଭାବରେ ପିତାଙ୍କର ରେତରେ ଆଶ୍ରୟ ନେଇକରି ସେ ମାତାଙ୍କ ଗର୍ଭରେ ସ୍ଥାପିତ ହୁଅନ୍ତି। ଏସବୁ ବର୍ଷା ମାଧ୍ୟମରେ ସବୁ ହୁଏ, ବହୁତ କଥା ହୁଏ। ତେଣୁ ଏଠି କୁହାଯାଉଛି କାମଂ ବର୍ଷ ପର୍ଜନ୍ୟ, ସମସ୍ତଙ୍କର କାମନା ଏହି ପର୍ଜନ୍ୟ ବା ବୃଷ୍ଟି ସମସ୍ତଙ୍କର କାମନା ପୂରଣ କରନ୍ତି। ସର୍ବକାମ ଦୁଃଖା ମହି, ଏ ମହି ଯେଉଁ ପୃଥିବୀ ହେଇଛି ଭଗବାନ ସୃଷ୍ଟି କରିଛନ୍ତି, ଏଥିରେ ଯେତେ ଜୀବ ରହିବେ ସମସ୍ତଙ୍କର କାମନା ସେ ପୂର୍ଣ୍ଣ ହେବ, ମହି ପୂର୍ଣ୍ଣ କରିବେ। ତେଣୁ ଯୁଧିଷ୍ଠିର ମହାରାଜ ଏଭଳି ରାଜ୍ୟ ଶାସନ କରୁଥିଲେ, ଶିଚିସୂକ୍ଷ୍ମ ବ୍ରଜାନ ଗାବ, ବ୍ରଜ ବା ଏଇ ପୃଥିବୀରେ ଲୋକମାନେ, ଏଇ ସମଗ୍ର ପୃଥିବୀରେ ସେ ସମ୍ରାଟ ଥିଲେ। ସପ୍ତଦ୍ୱୀପ ପଥି ମହି ବୋଲି କୁହାଯାଏ, ସପ୍ତଦ୍ୱୀପ ଯେଉଁ ରହିଛି, 7ଟି ମହାଦେଶ ଆମର ରହିଛି, ଏ ମହାଦେଶରେ ଇଏ ପତି ଥିଲେ, ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। ତେଣୁ ଏଠି କୁହାଯାଉଛି ଶିଚିସୂକ୍ଷ୍ମ ବ୍ରଜାନ ଗାବ, ପୃଥିବୀ ଦେବୀ ଏଭଳି ସିକ୍ତ ହୋଇକି ରହୁଥିଲେ, ଶିଚିସୁ ବୃଷ୍ଟି ହୋଇଯାଉଥିଲା, ବ୍ରଜ ଗାଭମାନେ ଗାଭୀମାନଙ୍କର ପହ୍ନାରେ ସ୍ୱୟଂ କ୍ଷୀର ଶ୍ରାବିତ ହେଉଥିଲା। ଶିଚିସୂକ୍ଷ୍ମ ବ୍ରଜାନ ଗାବ ପୟ ସୋଧି ସୁତିର୍ମୁଦା, गाभी माने जदि आनंद रहिबे ताहले तांकर पन्हारु क्षीर स्वतः क्षरित हो पृथ्वी उदा हो जाऊला वर्षार आवश्यकता हो नाला वर्षा होता कि क्षीर मध्य सफिसीयंट ये कौन ब्रज सब ओदा हो जाऊला शिशिशुष्म ब्रजान गाव तेणु आम जल सेचन कर क्षीर सेचन होता तेणु युधिष्ठिर महाराज राज्य शासन यहाँ प्रजा मैंने के आनंद रोते तेणु शिशिशुष्म गाभी गाभी माने आम राजा हे कर्तव्य हूँ गाभी को सुरक्षा प्रदान करे से तीस लक्ष प्रकार जो पशु अच्छा भितर भगवान भगवद गीत कहले गोरक्षा अंतरीश लक्ष अनेशत हजार नौश अनेशत पशु विषय कहले ना भगवान भगवद गीत गोटे गाभी गोटे पशु विषय कहले से गाभी ये हूँ वैश्यर कार्य कृषि गोरक्षा वाणिज्यम वैश्यकर्म स्वभावजम ये वैश्यर कर्म तेणु गो रक्षा किंतु आमर सरकार कौन करा बाघ रक्षा करने कहते गीता हूँ यहाँ बाघ रक्षा करवा कारण बाघ हूँ एंडेंजर्ड स्पेसी बहुत विपद तारति रही तेणु बाघ रक्षापी से सुरक्षापी व्यवस्था कर गो रक्षापी चिंता करना ये धर्मर ग्लानी यहाँ हूँ धर्मर ग्लानी तेणु भगवान जो शास्त्र निर्देश देखते से ही निर्देश अनुसार राज्य शासन करुले राजा राजा जी हूँ भगवान प्रतिनिधि दशम अध्याय भगवद गीत भगवान कहते नराणांच नराधीपम मनुष्य मान भितर हूँ राजा नराधीप राजा तेणु गण राजतंत्र हूँ धर्म अनुमोदित शासन विधि शासन पद्धति गणतंत्र जो हूँ सेटा हूँ धर्म विरुद्ध शासन पद्धति ये धर्म ग्लानी हो बुझा पड़ो जहाँ भी हो तेणु ये राजा युधिष्ठिर महाराज एभली शासन करुले गाभी माने एभली आनंदित रही थे मुदा प्रभुपाद महाराज मत भावार्थ कहते आम जो विभिन्न सेंटर अच्छी पाश्चात्य जगत रे अमेरिका फेमेरिका से गाभी माने एभली आनंद रही से माने बहुत प्रचुर क्षीर दौंस तेणु ये कह शिशिशुष्म ब्रजान गाव पे सोधी सोतीर मुदा यही भाव में राज्य शासन चलता बहुत कथा रही आम खाली संक्षेप कहचे दुईट श्लोक आम से प्रजा मैंने केमी आनंद थे से विषय कहने नहीं चु लोक मैंने केमी थे लोक मैंने के दुख थे ये आम जाणी मैंने मुझे कहली एमती मानने कौन एटा थर्ड परिहास कहली कि प्रकृति लोक मैंने बहुत आनंद केमी आनंद आम जाणी ना नाधयो व्याधयो क्लेशा कहार मनस्ताप नाला आमर भक्त मान मनस्ताप हो जा कथा छाड़ू नाधयो कौन सी जीवर मनचिंता ना आधि आधि व्याधि दुईटा जिनस रही आधि कह मन मन ब्लड प्रेसर इत्यादि जो हार्ट आटाक जो हूँ हार्ट रोग सब हो आधि मनस्ताप रोचा नाधि कौन से आधि नाला कौन से मनस्ताप नाला कह मन चिंतार नाला समस्त आनंद हरे कृष्णा 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 हरे 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 राम 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 हरे हरे चलो गोटे केवल जड़े गोटे गोष्ठी टे दुख रे से डाक्तर मैने डाक्तर मान पेसेंट कहीं ना नाध नाध बाध ब्याध हो कौन व्याधि नाला आ कौन औषध देवे आयुर्वेदिक शास्त्र से एलोपाथी नाला आयुर्वेदिक शास्त्र सब दौले आयुर्वेदिक मेडिसीन सब रही धन्वंतरी प्रकृत डाक्तर मैंने आनंद समस्त आनंद नाध हो व्याध हो क्लेशा कौन सी दुख क्या आसुन कष्ट आसुन दैव भूतात्म हेतव ये भौतिक जगत तीन प्रकार दुख रही तीन प्रकार ताप रही गोटे हूँ आदि दैविक गोटे आदि भौतिक गोटे आध्यात्मिक त्रिताप रही त्रितापर समेत दग्धीभूत होती संसार दावा नल बोली कह जाए त्रितापर समेत दग्धीभूत होती आदि भौतिक दुख कहले कौन ना विभिन्न जीव ठार जो आम दुख प्राप्त होचे ଯେମିତି ସର୍ପଦଂଶନ କଲା ବା ଅନ୍ୟାନ୍ୟ ଏଇଭଳି ଭାବରେ ବିଭିନ୍ନ ଆକ୍ସିଡେଣ୍ଟ ଇତ୍ୟାଦି ଯେଉଁ ହେଉଛି, ଏଇସବୁ ଆଦି ଭୌତିକ ଆଦି ଦୈବିକ ଦେବତାମାନଙ୍କ ଦ୍ୱାରା ଯେଉଁ ଦୁଃଖ ଆମେ ପ୍ରାପ୍ତ ହେଉଛେ, ଯେମିତି ଅତିବୃଷ୍ଟି ହୋଇଗଲା ବା ଅନାବୃଷ୍ଟି ହୋଇଗଲା ବା ଅଂଶୁଘାତ ହୋଇଗଲା, ଏଇସବୁ ଆଦି ଦୈବିକ ଏବଂ ଆଧ୍ୟାତ୍ମିକ କହିଲେ ଶରୀରର ବା ମନର ଯେଉଁ ପ୍ରକାର ଦୁଃଖ ତ୍ରିତାପ, ଏଇ ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି। କିନ୍ତୁ ଯୁଧିଷ୍ଠିର ମହାରାଜଙ୍କ ରାଜଶାସନ ପ୍ରଜାମାନେ ଏଭଳି ଥିଲେ, କୌଣସି ପ୍ରକାର କଷ୍ଟ ନଥିଲା, ତ୍ରିତାପ ନଥିଲା କିଛି। ଦୈବ ଭୂତାତ୍ମ ହେତବ ଅଜାତ ଶତ୍ରୁ ଅଭବନ, ଯୁଧିଷ୍ଠିର ମହାରାଜଙ୍କ ଗୋଟେ ନାମ ହେଉଛି ଅଜାତ ଶତ୍ରୁ। ଇଏ ହେଉଛି ସାଧୁର ଲକ୍ଷଣ, ସାଧୁ ଯିଏ ତାଙ୍କର କୌଣସି ଶତ୍ରୁ ନଥାନ୍ତି, ଶତ୍ରୁ ଜନ୍ମ ହିଁ ନଥାନ୍ତି, ଅଜାତ ଶତ୍ରୁ। ଯୁଧିଷ୍ଠିର ମହାରାଜଙ୍କ ଗୋଟେ ନାମ ଥିଲା ଅଜାତ ଶତ୍ରୁ। ଯଦିଓ ତାଙ୍କର ଜୀବନର ଆରମ୍ଭରୁ କୌରବମାନେ ତାଙ୍କ ବିରୁଦ୍ଧରେ ଶତ୍ରୁତା ଆଚରଣ କରି ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ, କିନ୍ତୁ ଯୁଧିଷ୍ଠିର ମହାରାଜ ତାଙ୍କୁ ନିଜର ଶତ୍ରୁ ବୋଲି ଭାବୁନଥିଲେ, ତେଣୁ ତାଙ୍କ ନାମ ହେଲା ଅଜାତ ଶତ୍ରୁ। ଏ ସାଧୁର ଗୋଟେ ଲକ୍ଷଣ ହେଉଛି ସେ ଅଜାତ ଶତ୍ରୁ। ଏବଂ ଜନ୍ତୁନା ରାଗିଂ କରିଛି, ତେଣୁ ଏ ରାଜା ଯେତେବେଳେ ଯୁଧିଷ୍ଠିର ମହାରାଜ ରାଜଶାସନ କରୁଥିଲେ, କୃଷ୍ଣଙ୍କର ପ୍ରତିନିଧି, ଇଏ କୃଷ୍ଣ ରାଜ୍ୟ, ତେଣୁ ପ୍ରଜାମାନେ ଏଇଭଳି ଭାବରେ ଆନନ୍ଦରେ ଥିଲେ। ଏଇଭଳି ଭାବରେ ଅନେକ ଶ୍ଳୋକ ଅଛନ୍ତି, ଆମେ କେତୋଟି ଶ୍ଳୋକ ଉଦ୍ଧାର କରିଥିଲେ। ତେଣୁ ଭଗବାନ ସେଠି କିଛି ମାସ ରହି ଯୁଧିଷ୍ଠିର ମହାରାଜଙ୍କୁ ରାଜ୍ୟ ଅଭିଷିକ୍ତ କରି ରାଜଶାସନରେ ସବୁ ଏଇଭଳି ଭାବରେ ରାଜଶାସନ ଚାଲିଥିଲା। ତେଣୁ ଭଗବାନ ବର୍ତ୍ତମାନ ଫେରିବା ପାଇଁ ଚାହିଁଲେ, ଦ୍ୱାରକାକୁ ଫେରିବା ପାଇଁ ଚାହିଁଲେ ହସ୍ତିନାପୁରରୁ। ତେଣୁ ସେ ଅନୁମତି ନେଇ, ଯୁଧିଷ୍ଠିର ମହାରାଜ ଅନ୍ୟମାନଙ୍କଠୁ ଅନୁମତି ନେଇ ଯେତେବେଳେ ଯିବା ପାଇଁ ଯାଉଛନ୍ତି, ତେଣୁ ରଥରେ ଭଗବାନ ଆରୋହଣ କରିଛନ୍ତି। ଅର୍ଜୁନ ତାଙ୍କୁ ଛତ୍ର ଧାରଣ କରିଛନ୍ତି, ତାଙ୍କ ମଥାରେ ଛତ୍ର ଧାରଣ କରିଛନ୍ତି। ସାତୁକୀ ଏବଂ ଉଦ୍ଧବ ଏମାନେ ସବୁ କ'ଣ ଚାମର ଦେଉଛନ୍ତି। ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜ ମଧ୍ୟ ବହୁତ ପ୍ରେମରେ ତାଙ୍କୁ ସବୁ ଚତୁରଙ୍ଗିଣୀ ସୈନ୍ୟ ମଧ୍ୟ ପ୍ରେରଣ କରିଛନ୍ତି ସୁରକ୍ଷା ପ୍ରଦାନ କରିବା ପାଇଁ। ଭଗବାନ ସିଏ ତଥାପି ସୁରକ୍ଷା ପ୍ରଦାନ କରିବା ପାଇଁ ଏଇଭଳି ଭାବରେ କହୁଛନ୍ତି, ସେ ବ୍ୟବସ୍ଥା କରିଛନ୍ତି, ଭଗବାନ ଫେରିବେ ଦ୍ୱାରକାକୁ। ତେଣୁ ଏଠି କଥା ହେଉଛି ଯେ ପାଣ୍ଡବମାନେ କେମିତି ଭଗବାନଙ୍କ ବିରହରେ ରହିବେ। ଏ ଗୋଟେ ଶ୍ଳୋକ ଅଛନ୍ତି, ସତ୍ସଙ୍ଗାନ୍ ମୁକ୍ତ ଦୁଃସଙ୍ଗ ହାତୁଂ ନୋତ୍ସହତେ ବୁଦ୍ଧ କୀର୍ତ୍ତମାନ ଯଶୋଦସ ସକୃଦାକର୍ଣ୍ଣ ରୋଚନମ୍। ଆମେ ଏଇ ଯେଉଁ ବର୍ତ୍ତମାନ କଥା ସବୁ ହେଉଛି ସତ୍ସଙ୍ଗ, ଏଇ ସତ୍ସଙ୍ଗରେ ଜଣେ ମୁକ୍ତିପ୍ରାପ୍ତ ହୋଇଯିବ। ସତ୍ସଙ୍ଗାନ୍ ମୁକ୍ତ ଦୁଃସଙ୍ଗ ହାତୁଂ, ଦୁଃସଙ୍ଗ କହିଲେ ସେମାନେ ଏ ଭୌତିକ ଜଗତରେ ବନ୍ଦୀ ହୋଇକି ରହିବେ। ତେଣୁ ଇଏ ଯେଉଁ ବୁଦ୍ଧିମାନ ବ୍ୟକ୍ତି ସେମାନେ ସତ୍ସଙ୍ଗ ରହିବା ପାଇଁ ଚାହିଁବେ। ଭଗବାନଙ୍କର ସତ୍ସଙ୍ଗରେ କ'ଣ ହୁଏ ନା, କୀର୍ତ୍ତମାନ ଯଶୋଦସ୍ୟ, ଯାହାଙ୍କର ଯଶ କୀର୍ତ୍ତି ତ ହୁଏ, କୀର୍ତ୍ତମାନ ଯଶୋଦସ୍ୟ ସକୃଦା କର୍ଣ୍ଣ ରୋଚନମ୍। ଗୋଟିଏ ଥର ଯଦି ଜଣେ ଶୁଣିଦେବ ସେ ଭଗବାନ କଥା, କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରେ। ତେଣୁ ସେହି ଭଗବାନ ସ୍ୱୟଂ ସେଠି ଉପସ୍ଥିତ ଥିଲେ। ତେଣୁ ତସ୍ମିନ୍ ନ୍ୟସ୍ତ ଧିଅ ପାର୍ଥା ସହରନ୍ ବିରହଂ କଥମ୍। ତେଣୁ ଏ ପୃଥାଙ୍କର ପୁତ୍ରମାନେ ସେ ନ୍ୟସ୍ତ ଧିଅ, ତାଙ୍କର ବୁଦ୍ଧି ସବୁକିଛି ଭଗବାନ ପାଖରେ ଲାଗିଯାଇଥିଲା, ନଷ୍ଟ କରିଦେଇଥିଲେ, ସେ ଭଗବାନ ବିରହକୁ କିଭଳି ସହନ କରିବେ। ସହରଣ ବିରହଂ କଥମ୍ ଦର୍ଶନ ସ୍ପର୍ଶ ସଂଳାପ ଶୟନାସନ ଭୋଜନ, ଏଇ ଭଗବାନ ସହିତ ଏକାଠି ସବୁବେଳେ ଦର୍ଶନ ହେଉଥିଲା, ତାଙ୍କ ସ୍ପର୍ଶ କରୁଥିଲେ, ତାଙ୍କ ସହିତ ସଂଳାପ କରୁଥିଲେ, କଥାବାର୍ତ୍ତା ହେଉଥିଲେ। ଅର୍ଜୁନ କହୁଛନ୍ତି ଏକ ଆସନ ମଧ୍ୟ ଆମେ ଶୟନ କରୁଥିଲୁ। ଏଇଭଳି ଭାବରେ ଭଗବତ ଗୀତା ଏକାଦଶ ଅଧ୍ୟାୟରେ ମଧ୍ୟ ଅର୍ଜୁନ ସେ କଥା କହିଛନ୍ତି, ଯେତେବେଳେ ଭଗବାନ ବିଶ୍ୱରୂପ ଦେଖିଲେ ଅର୍ଜୁନ ସେତେବେଳେ ଏ କଥା ସବୁ ଚିନ୍ତା କରୁଥିଲେ। ତେଣୁ ଆସନ ଭୋଜନ, ଏଇ ଏକ ସମୟରେ ଏକ ସ୍ଥାନରେ ଭୋଜନ କରୁଥିଲେ, ଏଇଭଳି ଭାବରେ ଭଗବାନ ସହିତ ସେମାନେ ଲୀଳା କରୁଥିଲେ, ତାଙ୍କ ବିରହରେ କେମିତି ସେ ରହିପାରିବେ ଏ କଥା ଚିନ୍ତା କରୁଛନ୍ତି ଅନ୍ୟମାନେ। ତେଣୁ ଯାହା ହଉ ତାଙ୍କୁ ବିଦାୟ ଦେବେ, ତେଣୁ ସେ ବିଦାୟ ଯେତେବେଳେ ନେଇକି ଯାଉଛନ୍ତି, ସେହି ସମୟରେ ସ୍ତ୍ରୀଲୋକମାନେ ଯାହାକୁ ଅର୍ଜୁନ କହୁଥିଲେ, ସ୍ତ୍ରୀଲୋକମାନେ ବିଧବା ହେଇଯିବେ, ବିଧବା ହେଲେ ସବୁ ପ୍ରକାର ଅସୁବିଧା ହେବ, କିନ୍ତୁ କୌଣସି ସ୍ତ୍ରୀଲୋକମାନେ କୌଣସି ତାଙ୍କର ମନସ୍ତାପ ନାହିଁ, ଭଗବାନଙ୍କୁ ଆହୁରି ଗ୍ଲୋରିଫିକେସନ୍ କରୁଛନ୍ତି, ଭଗବାନଙ୍କର ସବୁ ଗୁଣଗାନ କରିବେ ସ୍ତ୍ରୀଲୋକମାନେ, ବର୍ଣ୍ଣନା କରାଯିବ, ସ୍ତ୍ରୀଲୋକମାନେ କହିବେନି ଇଏ ଆମର ସ୍ୱାମୀ ଯେଉଁ ହତ୍ୟା ହେଲେ ଇଏ ତା'ର କାରଣ ଇଏ, ଏକଥା କହୁନାହାନ୍ତି ସେମାନେ, ସେମାନେ କହୁଛନ୍ତି ତାଙ୍କମାନଙ୍କ ଭିତରେ ଛାତ ଉପରେ ଯାଇ ଭଗବାନ ଦର୍ଶନ କରୁଛନ୍ତି, ସେଇଠି ସବୁ କଥା ହେଉଛନ୍ତି, ସ୍ତ୍ରୀଲୋକମାନେ କହୁଛନ୍ତି ଅହୋ ଅଳଂ ଶ୍ଲାଘ୍ୟ ତମଂ ଯଦୁ କୁଳ ଅହୋ ଅଳଂ ପୁଣ୍ୟ ତମଂ ମଧୁରବନମ ଯଦ ଏଷ ପୁଂସାମ ଋଷଭ ଶ୍ରିୟପତି ସ ଜନ୍ମନା ଚକ୍ରମଣେନ ଚାଞ୍ଚତି ଅହୋ ଅଳଂ ଶ୍ଲାଘ୍ୟ ତମଂ ଯଦୁ କୁଳ ଯଦୁ କୁଳ ଆମେ ସେଦିନ କହିଥିଲେ ଯଦୁବଂଶରେ ଭଗବାନ ଆସୁଛନ୍ତି, ଭଗବାନ ଯଦୁଙ୍କ ଉପରେ ବହୁତ ପ୍ରୀତ ହୋଇଯାଇଥିଲେ, ଯଦୁ ଧର୍ମ ଧର୍ମ ଯଦୁଶ୍ୟ ଯେଉଁ କୁହାଯାଏ ଧର୍ମ ଧର୍ମ ସେମାନେ ଧର୍ମ ଧାର୍ମିକ ଥିଲେ ଯଦୁ ଇତ୍ୟାଦି ଯଦୁ ଯଦୁକୂଳରେ ଏଇ ଧର୍ମ କୂଳରେ ଏଇ ଧାର୍ମିକ କୂଳରେ ଭଗବାନ ଆସିଛନ୍ତି ଅହୋ ଅଳମ ଶ୍ରାଘ୍ୟତମଂ ଶ୍ରାଘ୍ୟତମଂ କହିଲେ ବହୁତ ପ୍ରଶଂସିତ ଏ ଯଦୁକୂଳ ଅହୋ ଅଳମ ଶ୍ରାଘ୍ୟତମ ବହୁତ ପ୍ରଶଂସିତ ଏଇ ଯଦୁକୂଳ ଅହୋ ଅଳମ ପୁଣ୍ୟତମ ମଧୁରବନମ ମଧୁବନ ଯେଉଁ ବୃନ୍ଦାବନ ସବୁ ରହିଛି ଯେଉଁଠି ଭଗବାନ ସବୁ ଲୀଳା କରିଛନ୍ତି ସେହି ମଧୁବନରେ ଅହୋ ପୁଣ୍ୟତମ ସେ ମଧୁବନ ଯେଉଁଠି ଧ୍ରୁବ ମହାରାଜ ଭଗବାନ ପ୍ରାପ୍ତ ହୋଇଥିଲେ ମଧୁବନମ ବୃନ୍ଦାବନରେ ସ୍ଥାନ ରହିଛି ମଧୁବନମ ଯତ୍ ଏଷ ପୁଂସାମ ଋଷଭ ଶ୍ରିୟପତି ଯେଉଁଠାରେ ଏ ଯଦୁକୂଳରେ ବା ଏ ମଧୁବନରେ ଯେଉଁଠି ଭଗବାନ ଏଷ ପୁଂସାମ ଋଷଭ ମନୁଷ୍ୟମାନଙ୍କ ଭିତରେ ଯେ ଶ୍ରେଷ୍ଠ ପୁଂସାମ ଋଷଭ ଶ୍ରିୟପତି ଯିଏକି ଲକ୍ଷ୍ମୀଙ୍କର ପତି ଶ୍ରିୟପତି ସ ଜନ୍ମନା ଚକ୍ରମଣେନ ଚାଞ୍ଚତି ଭଗବାନ ବିଶେଷ ଭାବରେ ବୃନ୍ଦାବନରେ ନିଜର କୌଣସି ପଦତ୍ରାଣ ବ୍ୟବହାର କରିନଥିଲେ, କୌଣସି ଚପଲ ବ୍ୟବହାର କରିନଥିଲେ, ଖାଲି ପାଦରେ ଭଗବାନ 84 କୋଷ ବୃନ୍ଦାବନକୁ 84 କୋଷ ବ୍ରଜମଣ୍ଡଳରେ ପରିକ୍ରମା କରୁଥିଲେ, ଚକ୍ରମଣେନ ଚାଞ୍ଚତି ବର୍ଣ୍ଣନା କରାଯାଉଛି, ଏଭଳି ଭାବରେ ସେ ସବୁ ପୃଥିବୀକୁ ଅଳଙ୍କୃତ କରିଥିଲେ ଭଗବାନ ପାଦପଦ୍ମର ଚିହ୍ନ ଦ୍ୱାରା ଅଳଙ୍କୃତ କରୁଥିଲେ, ଭଗବାନ ପାଦପଦ୍ମରେ 19ଟି ଚିହ୍ନ ରହିଛି, ଏଇଭଳି ଭାବରେ ସବୁ ଯେତେବେଳେ ସ୍ତ୍ରୀଲୋକମାନେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଭଗବାନ ତାଙ୍କୁ ଭଗବାନ ଯାଉଥିଲା ବେଳେ ତାଙ୍କୁ ତାଙ୍କୁ ଗୋଟେ ଲକ୍ଷ୍ୟ କରି ଅବଲୋକନ କରି ତାଙ୍କୁ ସ୍ମିତ ହାସ୍ୟ କରୁଛନ୍ତି, ତାଙ୍କର କଥାକୁ ଅନୁମୋଦନ କରୁଛନ୍ତି, ଏଇଭଳି ଭାବରେ ଭଗବାନ ଏଇ ହସ୍ତିନାପୁରରୁ ବିଦାୟ ନେଉଛନ୍ତି, ବିଦାୟ ନେଇକରି ଯାଉଛନ୍ତି ଦ୍ୱାରକା ଯାଉଛନ୍ତି। ତେଣୁ ଦ୍ୱାରକାରେ ବହୁତ ମାସ ହେଲା, ଅନେକ ମାସ ହୋଇଗଲାଣି ଭଗବାନ ଏଠି ରହିଗଲେ, ତେଣୁ ଦ୍ୱାରକାବାସୀମାନେ ଭଗବାନ ବିନା ଛଟପଟ ହେଉଥିଲେ, ବହୁତ ଦୁଃଖରେ ରହିଥିଲେ। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ହସ୍ତିନାପୁର ଦ୍ୱାରକା, ଦିଲ୍ଲୀରୁ ଦ୍ୱାରକା ସେ ଯେଉଁ ରାସ୍ତାରେ ଯାଉଛନ୍ତି, ସେଠି ଯେଉଁ ବିଭିନ୍ନ ସବୁ କୂଳ ରାଜ୍ୟ ରହିଛି ସବୁ, ସେମାନେ ସବୁ ରାଜ୍ୟର ମାନେ ତାଙ୍କ ମୁଖ୍ୟ ଯିଏ, ସେ ସବୁ ଭଗବାନଙ୍କୁ ବହୁତ ପ୍ରକାର ସମ୍ମାନ ପ୍ରଦର୍ଶନ କରୁଛନ୍ତି, ବହୁତ ପ୍ରକାର ସ୍ୱାଗତ କରୁଛନ୍ତି। ଏଇଭଳି ଭାବରେ ସ୍ୱାଗତ ପ୍ରାପ୍ତ ହୋଇ ଭଗବାନ ଆସି ଦ୍ୱାରକାରେ ପହଞ୍ଚିଲେ, ସନ୍ଧ୍ୟା ପାଖାପାଖି ସନ୍ଧ୍ୟା ସମୟରେ ପହଞ୍ଚିଗଲେ, ଭଗବାନ ତାଙ୍କର ଶଙ୍ଖନାଦ କଲେ। ଭଗବାନ ଶଙ୍ଖର ନାମ ହେଉଛି କ'ଣ? ପଞ୍ଚଜନ୍ୟ ଋଷିକେଶ ଦେବଦତ୍ତଙ୍କ ଧନଞ୍ଜୟ, ଧନଞ୍ଜୟ ମଧ୍ୟ ଯାଇଛନ୍ତି, ସେ ମଧ୍ୟ ତାଙ୍କର ଶଙ୍ଖନାଦ କରୁଛନ୍ତି। ଏସବୁ ବର୍ଣ୍ଣନା ଯେତେବେଳେ ଜାଣିଗଲେ ଜାଣିଗଲେ ଦ୍ୱାରକାବାସୀମାନେ ଭଗବାନ ଆସିଯାଇଛନ୍ତି, ତାଙ୍କ ଜୀବନରେ ପ୍ରାଣ ଆସିଗଲା, ସେମାନେ ପ୍ରାଣବିହୀନ ହୋଇକି ରହିଥିଲେ, ମନ ଦୁଃଖରେ ରହିଥିଲେ, ଭଗବାନ ଆସିଗଲେ, ସମସ୍ତେ ଆସିଗଲେ ଭଗବାନଙ୍କୁ ସ୍ୱାଗତ ଜଣାଇବା ପାଇଁ, ଯେତେ ଦ୍ୱାରକାବାସୀ ଅଛନ୍ତି ସମସ୍ତେ ଆସିଗଲେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ। ତେଣୁ ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଭଗବାନଙ୍କୁ ସ୍ତୁତି କରିଛନ୍ତି। ତା ଦ୍ୱାରା ଆମେ ଗୋଟେ ସ୍ତୁତି କହିବା, କହୁଛନ୍ତି ଯେ ଭବାୟନସ୍ତଂ ଭବଭୀଷ୍ଭାବନ ତ୍ୱମେବ ମାତା ଅଥ ସୁହୃତ୍ପତି ପିତା ତ୍ୱଂ ସଦ୍ଗୁରୁ ନ ପରମଂ ଚ ଦୈବତଂ ଯସ୍ୟାନୁବୃତ୍ତ୍ୟା କୃତିନୋ ବଭୂବିମଃ। ପ୍ରଭୁ ଭବାୟନସ୍ତଂ ଭବଭୀଷ୍ଭାବନ, ଆପଣ ଏ ଭୌତିକ ଜଗତର ମଙ୍ଗଳ ପାଇଁ ଆପଣ ଆସିଛନ୍ତି ପ୍ରଭୁ, ଆପଣ ହେଉଛନ୍ତି ମାତା ଅଥ ସୁହୃତ, ଆପଣ ହେଉଛନ୍ତି ସୁହୃତ, ଏବଂ ଆପଣ ହେଉଛନ୍ତି ପତି, ଆପଣ ହେଉଛନ୍ତି ପିତା, ତ୍ୱଂ ସଦ୍ଗୁରୁ ଆପଣ ସଦ୍ଗୁରୁ, ପରମଂଚ ଦୈବତମ ଶ୍ରେଷ୍ଠ ଦେବତା ଆପଣ, ଯଶାନୁବୃତ୍ତିଆ କୃତିନ ବହୁମ୍ୟ, ତେଣୁ ଆପଣଙ୍କର ଆମେ ସ୍ମରଣରେ ଅଛୁ, ତେଣୁ ଆମେ ଏଇଭଳି ଭାବରେ ଯଶସ୍ୱୀ ହେବୁ, କୃତି ନୁହଁ, ଆମେ ଜୀବନରେ ସିଦ୍ଧି ଲାଭ କରିବୁ, ଆପଣଙ୍କର ଶରଣରେ ଆମେ ଅଛୁ, ଏଇଭଳି ଭାବରେ ଭଗବାନ ସବୁ ସ୍ତୁତି କରୁଛନ୍ତି। ତେଣୁ ଭଗବାନ ପ୍ରଥମେ ତାଙ୍କ ପିତାଙ୍କ ପାଖକୁ ଗଲେ, ମାତା ପିତାଙ୍କ ସହିତ ମିଳନ କଲେ। ଅନେକ ମାତା ତାଙ୍କର ଅଛନ୍ତି, ବସୁଦେବଙ୍କର କେତେଜଣ ପତ୍ନୀ ଅଛନ୍ତି, ଅନେକ ପତ୍ନୀ ଅଛନ୍ତି, ସମସ୍ତଙ୍କ ସହିତ ଯାଇକି ଦେଖା କଲେ, ଭଗବାନ ମିଳିଲେ, ସମସ୍ତଙ୍କ ସହିତ ମିଶିଲେ। ମିଳିଲା ପରେ ତାଙ୍କର 16108 ରାଣୀ ରହିଛନ୍ତି, 16108 ରାଣୀ। ତେଣୁ ଗୋଟିଏ ଗୋଟିଏ କରି ଯାଉନାହାନ୍ତି ସମସ୍ତଙ୍କ ଗୃହକୁ, 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ କଥା। ଭଗବାନ ନିଜକୁ ବିସ୍ତାର କରିଛନ୍ତି, 16108 ଉପରେ ନିଜକୁ ବିସ୍ତାର କରିଛନ୍ତି, ଏ ଦଶମ ସ୍କନ୍ଧରେ ଆସିବା ସେ କଥା। ଏକ ସମୟରେ ଭଗବାନ ସମସ୍ତଙ୍କ ସହିତ ବିବାହ କରିଛନ୍ତି, 16100 କନ୍ୟାକୁ ବନ୍ଦୀ କରି ରଖିଥିଲେ ନରକାସୁର, ଭଗବାନ ନରକାସୁରକୁ ବଦ୍ଧ କରି ସେ 16100 କନ୍ୟାକୁ ମୁକ୍ତ କରାଇଲେ, ଏବଂ ସମସ୍ତେ ତାଙ୍କୁ ଚାହିଁଲେ ଭଗବାନଙ୍କୁ ବିବାହ କରିବା ପାଇଁ। ତେଣୁ ଭଗବାନ ଏକ ସମୟରେ ସମସ୍ତଙ୍କ ସହିତ ବିବାହ କରିଛନ୍ତି। ଖାଲି ଭଗବାନ ନିଜକୁ ବିସ୍ତାର କରିଛନ୍ତି ତା ନୁହଁ, ଭଗବାନଙ୍କ ଯେତେ ଥିଲେ ପିତା ମାତା ଯିଏ ସବୁ ବିବାହରେ ଯୋଗ ଦେବେ, ସମସ୍ତେ ବରଯାତ୍ରୀ ସହିତ ସମସ୍ତେ 16100 ଲେଖା ବିସ୍ତାର ହୋଇଯାଇଛନ୍ତି। ଏସବୁ ଆଚାର୍ଯ୍ୟ ଟିକାରେ କହିଛନ୍ତି ଏ କଥା। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ତାଙ୍କର 16108 ମହଲ ରହିଛି, ତା ଭିତରେ ପ୍ରବେଶ କରୁଛନ୍ତି, ବ୍ୟାସଦେବ ରଚନା ସେ ତାଙ୍କର ଶାସ୍ତ୍ରରେ କହୁଛନ୍ତି, ସୁଖଦେବ ସୁତ ଗୋସ୍ୱାମୀ କଥା କହୁଛନ୍ତି, ସେ କହୁଛନ୍ତି ଉଦ୍ଦାମ ଭାବ ପିଶୁନାମ ଅମଳ ବଲ୍ଗୁ ହାସ ବିଡ଼ାବଲୋକନ ନିହତୋ ମଦନୋ ଅପି ଯାହାସାମ ସମୂହ୍ୟ ଚାପ ମଜହାତ ପ୍ରମୋଦୋତ୍ତମାସ୍ତା ଯେ ଦ୍ରିୟଂ ବିମତିତୁ ଭୁକେଇ ନ ସେ କୁ। ଭଗବାନ ଯେତେବେଳେ ଫେରୁଥିଲେ ତାଙ୍କ ବୟସ ହେଇଥିଲା ପାଖାପାଖି 90 ବର୍ଷ ହେଇଥିଲା, କିନ୍ତୁ ସବୁବେଳେ ସେ ଯୁବକ ହେଇକି ରହିଥାନ୍ତି। ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ସେ ହେଉଛନ୍ତି ସବୁଠାରୁ ପୁରାଣ ପୁରୁଷ, କିନ୍ତୁ ସବୁବେଳେ ସେ ନବଯୁବକ ହିସାବରେ ରହିଥାନ୍ତି, ନବକିଶୋର ରୂପରେ ରହିଥାନ୍ତି। ଏବଂ ତାଙ୍କର ପତ୍ନୀମାନେ ମଧ୍ୟ ସେହିଭଳି ଭାବରେ ନବଯୁବତୀ ହିସାବରେ ରହିଛନ୍ତି, ବହୁତ ସୁନ୍ଦରୀ ଦେଖିବା ପାଇଁ। ଦଶମ ସ୍କନ୍ଧରେ ଆସିବ, 52 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନ ଯାଇଥିଲେ ତାଙ୍କୁ ବିବାହ କରିବା ପାଇଁ ରୁକ୍ମିଣୀକୁ, ପ୍ରଥମ ରାଣୀ, ପ୍ରଥମ ବିବାହ ହେବ ଭଗବାନଙ୍କର ରୁକ୍ମିଣୀଙ୍କ ସହିତ, ପାଟରାଣୀ ସେ। ରୁକ୍ମିଣୀଙ୍କର ଯେଉଁ ବିବାହରେ ସବୁ ଯେଉଁ ଶିଶୁପାଳର ପକ୍ଷରେ ଜରାସନ୍ଧ ଇତ୍ୟାଦି ସବୁ ରାଜାମାନେ ଆସି ପହଞ୍ଚିଥିଲେ, ତାଙ୍କ ସୈନ୍ୟମାନଙ୍କ ସହିତ ଆସି ପହଞ୍ଚିଥିଲେ, କାଳେ କୃଷ୍ଣ ତାଙ୍କୁ ଚୋରି କରି ନେଇଯିବେ ଏଭଳି ତାଙ୍କର ଥିଲା, ଭୟ ଥିଲା। କିନ୍ତୁ ଭଗବାନ ନେଇଗଲେ, ସମସ୍ତ ସାମ୍ନାରେ ନେଇଗଲେ ରୁକ୍ମିଣୀଙ୍କୁ। କିନ୍ତୁ ରୁକ୍ମିଣୀ ଯେଉଁ ବିବାହ ପୂର୍ବରୁ ଯେଉଁ ଯାଇଥିଲେ ଦେବୀ କୁଣ୍ଡିନଗର, କୁଣ୍ଡିନ ଦେବୀଙ୍କର ଦର୍ଶନ ପାଇଁ, ସେଇ ଦେବୀଙ୍କର ଦର୍ଶନ କରି ଯେତେବେଳେ ଫେରୁଛନ୍ତି, ଭଗବାନ ଆସି ପହଞ୍ଚି ଯାଇଛନ୍ତି, ସେ ରୁକ୍ମିଣୀ ତାଙ୍କର ଯେଉଁ ଓଢ଼ଣା ରହିଛି, ଓଢ଼ଣା ଟିକେ ଟେକି ଦେଇଛନ୍ତି, ତାଙ୍କ ରୂପ ଦେଖି ଯେଉଁ ରାଜାମାନେ ଥିଲେ ସେମାନେ ସବୁ ମୂର୍ଚ୍ଛା ହେଇକି ପଡ଼ିଗଲେ। ଏ ଦଶମ ସ୍କନ୍ଧ 52-53 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ ଏକଥା ସବୁ, ଭଗବାନଙ୍କ ଏତେ ରୂପ ରହିଛି, ରୂପ ମାଧୁରୀ ରହିଛି ତାଙ୍କର। ତେଣୁ କିନ୍ତୁ ଏସବୁ ଏତେ ସୌନ୍ଦର୍ଯ୍ୟ ସତ୍ତ୍ୱେ ଉଦ୍ଦାମ ଭାବ ପିଶୁନାମ ଅମଳ ବଲ୍ଗୁ ହାସ, ବହୁତ ସୁନ୍ଦର ହାସ୍ୟ କରୁଛନ୍ତି ଭଗବାନଙ୍କୁ ଦେଖି, ବିଡ଼ାବଲୋକନ ଲଜ୍ଜାର ଲଜ୍ଜା ସହିତ ହାସ୍ୟ କରୁଛନ୍ତି, ଯାହାଙ୍କୁ ଦେଖିଲେ ମଦନ, ଏ ଯେମିତି ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀ ଦ୍ୱାରା ଆକର୍ଷିତ ହେଇଯାଏ, ଏ ମଦନର ଆକର୍ଷଣ ବୋଲି କୁହାଯାଏ। ସମୂହ ଚାପ ମଜହାତ ପ୍ରମୋଦୋତ୍ତମାସ୍ତା, ଏତେ ସବୁ ପ୍ରମୋଦା ରହିଛନ୍ତି, ପ୍ରମୋଦ ଏସବୁ ସ୍ତ୍ରୀମାନେ 16108 ରାଣୀ ରହିଛନ୍ତି ତାଙ୍କର, କିନ୍ତୁ ଏତେ ସୌନ୍ଦର୍ଯ୍ୟ ସତ୍ତ୍ୱେ ଯସେ ଇନ୍ଦ୍ରିୟଂ ବିମତିତୁ କୁହୁକୈ ନ ସେକୁ। ଭଗବାନ କାମଗ୍ରସ୍ତ ହେଉନାହାନ୍ତି ତାଙ୍କୁ ଦେଖିକିରି, ଯସେ ଇନ୍ଦ୍ରିୟଂ ବିମତିତୁ କୁହୁକୈ ନ ସେକୁ, କେହି ଭଗବାନଙ୍କୁ କାମ ଭାବ ପ୍ରଦାନ କରିପାରିଲେ ନାହିଁ ଭଗବାନ। ଭଗବାନଙ୍କ କଥା କ'ଣ କହିବା, ସୁତ ଗୋସ୍ୱାମୀ କହୁଛନ୍ତି, ଏତଦ୍ ଈଶ୍ୱର ମିଶସ୍ୟ ପ୍ରକୃତି ସ୍ତୋପି ତଦ୍ ଗୁଣେଇ ନ ଯୁଜ୍ୟତେ ସଦାତ୍ମସ୍ତେଇ ଯଥା ବୁଦ୍ଧି ସଦାଶ୍ରୟ। ଭଗବାନ କଥା ତ ଛାଡ଼ନ୍ତୁ, ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ କାମ ଦ୍ୱାରା ସେମାନେ ମଧ୍ୟ ବ୍ୟାହତ ହୁଅନ୍ତି ନାହିଁ। ଯେମିତି ଆମର ଉଦାହରଣ ଦିଆଯାଇଛି ହରିଦାସ ଠାକୁର, ହରିଦାସ ଠାକୁର ଯେତେବେଳେ ଗୋଟେ ଗୁମ୍ଫାରେ ରହି ଭଜନ କରୁଥିଲେ, ସେ ଭଜନରେ ସେହି ସମୟରେ ସେଠିକାର ଯେଉଁ ଥିଲେ ଜମିଦାର ଥିଲେ ରାମଚନ୍ଦ୍ର ଖାଁ, ସିଏ ଏ ଯେଉଁ ଆମର ହରିଦାସ ଠାକୁରଙ୍କର ଯେଉଁ ରହିଛି, ତାଙ୍କର ଏତେ ଯଶ ବଢ଼ିଯାଇଛି, ତା ଦେହରେ ବହୁତ ସେ ମର୍ମାହତ ହୋଇଯାଉଥିଲେ, ଈର୍ଷା ହେଉଥିଲା ତାଙ୍କୁ। ତେଣୁ କେମିତି ହରିଦାସ ଠାକୁର ପତନ କରାଯିବ, ସେଥିପାଇଁ ସେ ବ୍ୟବସ୍ଥା କରିଥିଲେ, ଗୋଟେ ବେଶ୍ୟାକୁ ପଠାଇଥିଲେ। ସେ ବେଶ୍ୟା ଗଲା ତାଙ୍କ ପାଖକୁ, ସେ ଗୁମ୍ଫାରେ ନିର୍ଜନ ସ୍ଥାନ, ବେଶ୍ୟା ଯାଇକି ସେଠି ବସି ବହୁତ ସୁନ୍ଦର ହାବଭାବ କରିଛି, ବହୁତ ସୁନ୍ଦର ସୌନ୍ଦର୍ଯ୍ୟ ତା'ର ରହିଛି, କିନ୍ତୁ ହରିଦାସ ଠାକୁର ତାଙ୍କ ପ୍ରତି କୌଣସି ଆକର୍ଷିତ ହେଉନାହାନ୍ତି। ସେ ଭଗବାନଙ୍କ ନାମରେ ଆକର୍ଷିତ ହୋଇକି ରହିଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ସେ କହିଲେ, ସେ ସ୍ତ୍ରୀଲୋକ ଜଣେ କହିଲେ, ପ୍ରଭୁ ଆପଣ ଏତେ ଯୁବକ ଅଛନ୍ତି, ମୁଁ ଜଣେ ଯୁବତୀ, ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣ ମୋତେ ସଙ୍ଗ ପ୍ରଦାନ କରନ୍ତୁ। ଏଇଭଳି ଭାବରେ ଯେତେବେଳେ କହିଲେ, ସେ କହିଲେ, ହରିଦାସ ଠାକୁର କହିଲେ, ଠିକ୍ ଅଛି ତୁମେ ଅପେକ୍ଷା କର, ମୁଁ ଗୋଟେ ବ୍ରତ ନେଇଛି। ସେ ବ୍ରତ ହେଉଛି କ'ଣ ନା, ଏ ଗୋଟିଏ ମାସ ଭିତରେ ମୁଁ 1 କୋଟି ନାମର ଜପ ନେଇଛି, ଦୀକ୍ଷା ନେଇଛି, 1 କୋଟି ନାମ ଜପ କରିବି। ପ୍ରକୃତରେ ସେ ଦିନକୁ 3 ଲକ୍ଷ ନାମ ନେଉଥିଲେ, ତେଣୁ ମାସକୁ ତାଙ୍କର ନାମର ସଂଖ୍ୟା ହେଉଥିଲା 1 କୋଟି ନାମ। ତେଣୁ ସେ ବ୍ରତ ମୋର ସମାପନ ହୋଇଗଲେ ମୁଁ ତୁମ ସହିତ ସଙ୍ଗ କରିବି, ତୁମେ ଅପେକ୍ଷା କର। ଏଇଭଳି ଭାବରେ କହି 3 ରାତି ସେ ଅପେକ୍ଷା କଲେ। 3 ରାତି ଯେତେବେଳେ ଅପେକ୍ଷା କଲେ, ତା ପରଦିନ ସେହିଦିନ 3 ରାତିର ଯେଉଁ ଶେଷ ହେବା ପୂର୍ବରୁ ସେ ତାଙ୍କର ଶରଣରେ ପଳାଇଲେ, ବୈଷ୍ଣବୀରେ ପରିଣତ ହୋଇଗଲେ, ବେଶ୍ୟା ଜଣଙ୍କୁ ବୈଷ୍ଣବୀ ହୋଇଗଲେ। ସେସବୁ କହିଲେ, ଯେମିତି ରାମଚନ୍ଦ୍ର ଖାନ ମୋତେ ପଠାଇଥିଲେ ଆପଣଙ୍କର ପତନ ପାଇଁ, ତେଣୁ ହରିଦାସ ଠାକୁର କହିଲେ, ମୁଁ ଜାଣିଛି ସେସବୁ କଥା, ମୁଁ ଚାଲିଯାଇଥାନ୍ତି ପ୍ରଥମ ଦିନରୁ, କିନ୍ତୁ ମୁଁ ଅପେକ୍ଷା କରିଥିଲି ତୁମକୁ, ଏଇ ତୁମର ମନକୁ ପରିବର୍ତ୍ତନ କରିବା ପାଇଁ। ବେଶ୍ୟା ବୈଷ୍ଣବୀରେ ପରିଣତ ହୋଇଗଲେ, ହରିଦାସ ଠାକୁରଙ୍କର କ'ଣ କାମନା ଭାବ ଆସିବ, ଏ ବେଶ୍ୟାଙ୍କର ମନ ପରିବର୍ତ୍ତନ ହୋଇଗଲା, ସେ ବୈଷ୍ଣବୀରେ ପରିଣତ ହୋଇଗଲେ, ସେ କଥା ଏଠି କୁହାଯାଉଛି। ଏ ତ ଦିଶନ ମିଶ୍ୟ ଭଗବାନଙ୍କର ଏ ଯେଉଁ ଭଗବତ୍ତା ଏଭଳି ଭାବରେ ଯେ ପ୍ରକୃତି ସ୍ତୋପି ତତ୍ ଗୁଣେଇ, ଏ ଭୌତିକ ଜଗତର 3 ଗୁଣ ଭିତରେ ରହିଲେ ମଧ୍ୟ ସେ ଗୁଣରେ ସେ ବଶୀଭୂତ ହୁଅନ୍ତି ନାହିଁ। ଭଗବାନ କଥା ତ ଛାଡ଼ନ୍ତୁ, ନ ଯୁଜ୍ୟତେ ସଦା ଆତ୍ମସ୍ଥୈର, ସବୁବେଳେ ସେ ନିଜ ଆତ୍ମସ୍ଥିତିରେ ଥାଆନ୍ତି। ଯଥା ବୁଦ୍ଧି ତଦାଶ୍ରୟ, ଏବଂ ଏମିତିକି ତାଙ୍କର ଆଶ୍ରୟରେ ଥିବା ଭଗବାନ ଭକ୍ତମାନେ ମଧ୍ୟ ସେହିଭଳି ଭାବେ ସ୍ଥିତିରେ ଥାଆନ୍ତି, ସେମାନେ 3 ଗୁଣକୁ ପାର ହୋଇଯାଇଥାନ୍ତି। ତେଣୁ ଏଠି ଗୋଟେ ପ୍ରଭୁପାଦ ମହାରାଜ ଗୋଟେ କଥା କହିଛନ୍ତି, ଏଇ ଯେଉଁ ପ୍ରଥମେ ଯେଉଁ ଶ୍ଲୋକଟି ମୁଁ କହିଲି, ସତ୍ସଙ୍ଗାନ ମୁକ୍ତ ଦୁଃସଙ୍ଗ ହାତୁ, ଏଥିରେ ଗୋଟେ ସୁନ୍ଦର ପ୍ରଭୁପାଦ ମହାରାଜ କୋଟେସନ ଦେଇଛନ୍ତି। ସେଥିରେ କହୁଛନ୍ତି ଯେ ମ୍ୟାଟେରିଆଲ ସୋସାଇଟି, ଫ୍ରେଣ୍ଡସିପ୍ ଆଣ୍ଡ ଲଭ୍ ଆର୍ ଡିଫରେଣ୍ଟ ଫେଜେସ୍ ଅଫ୍ ଲଷ୍ଟ। ଭୌତିକ ଜଗତରେ ଆମେ ଯେଉଁ ଦେଖୁଛେ ଯେ ଆମର ସମାଜ ରହିଛି, ବନ୍ଧୁତା ସବୁ ରହିଛି, ଏବଂ ଭଲ ପାଇବାର ସବୁ ରହିଛି, କିନ୍ତୁ ପ୍ରକୃତରେ ଇଏ ହେଉଛି କାମର ବିଭିନ୍ନ ସ୍ତର, ଡିଫରେଣ୍ଟ ଷ୍ଟେପ୍, ଫେଜେସ୍ ଅଫ୍ ଲଷ୍ଟ। ପ୍ରଭୁପାଦ ମହାରାଜ କହୁଛନ୍ତି, ବାଇ ଆସୋସିଏଟିଂ ୱିଥ୍ ପ୍ୟୁର୍ ଡିଭୋଟିଜ୍ ଆଣ୍ଡ ବାଇ ହିୟରିଂ ଦେମ୍ ସବ୍ମିସିଭ୍ଲି, ଆଟାଚମେଣ୍ଟ ଫର୍ ମାଟେରିଆଲ ଏଞ୍ଜୟମେଣ୍ଟ ବିକମ୍ସ ସ୍ଲାକେଣ୍ଡ ଆଣ୍ଡ ଆଟାଚମେଣ୍ଟ ଆଟ୍ରାକ୍ସନ୍ ଫର୍ ହିୟରିଂ ଏବାଉଟ୍ ଦ ଟ୍ରାନ୍ସଲେଣ୍ଟାଲ ଆକ୍ଟିଭିଟିଜ୍ ଅଫ୍ ଦ ଲର୍ଡ ବିକମ୍ସ ପ୍ରମିନେଣ୍ଟ। ଆମେ ଯେତେବେଳେ ଶୁଦ୍ଧ ଭକ୍ତଙ୍କର ସଙ୍ଗ ଲାଭ କରିବା, ତାଙ୍କର ସଙ୍ଗ କଲେ କ'ଣ ହେବ, କେମିତି କରିବା ନା, ବାଇ ହିୟରିଂ ଦେମ୍ ସବ୍ମିସିଭ୍ଲି, ବହୁତ ବିନୟ ଭାବରେ ତାଙ୍କଠାରୁ ଯଦି ଶ୍ରବଣ କରିବା, ତାହେଲେ କ'ଣ ହେବ ନା, ଆଟାଚମେଣ୍ଟ ଫର୍ ମ୍ୟାଟେରିଆଲ ଏଞ୍ଜୟମେଣ୍ଟ ବିକମ୍ ସ୍ଲାକେଣ୍ଡ, ଆମର ଯେଉଁ ଭୌତିକ ଆସକ୍ତି ରହିଛି ଏଇଟା ଶିଥିଳ ହୋଇଯିବ, ଭୌତିକ ଆସକ୍ତି ନଷ୍ଟ ହୋଇଯିବ। ଆଣ୍ଡ ଆଟ୍ରାକ୍ସନ୍ ଫର୍ ହିୟରିଂ ଏବାଉଟ୍ ଦ ଟ୍ରାନ୍ସଲେଣ୍ଟାଲ ଆକ୍ଟିଭିଟିଜ୍ ଅଫ୍ ଦ ଲର୍ଡ ବିକମ୍ସ ପ୍ରମିନେଣ୍ଟ, ଏବଂ ଭଗବାନ କଥା ଶୁଣିବା ପାଇଁ ଆମର ଆକର୍ଷଣ ଆସିବ, ଅଧିକରୁ ଅଧିକ ଆକର୍ଷଣ ହେବ। ତେଣୁ ୱାନ୍ସ ଦେ ଆର୍ ଦେ ୱିଲ୍ ଗୋ ଅନ୍ ପ୍ରୋଗ୍ରେସିଭ୍ଲି ୱିଦାଉଟ୍ ଷ୍ଟପେଜ୍ ଲାଇକ୍ ଫାୟାର୍ ଇନ୍ ଗନ୍ ପାଉଡ଼ର। ଯେମିତି ବନ୍ଧୁକରେ ନିଆଁ ଲଗନ୍ତି, ଆଗରୁ ନିଆଁ ଲଗାଉଥିଲେ ନା କ'ଣ, ନିଆଁ ଲଗିଲେ ସେଇଟା ଗନ୍ ପାଉଡ଼ର ଫୁଟୁଥିଲା, ସେଇଭଳି ଭାବରେ ଆମେ ଯଦି ଏଇ ସତ୍ସଙ୍ଗରେ ଆଶ୍ରୟ ନେଲେ, ତାହେଲେ ଏଇଟା ଚାଲିବ, ବଢ଼ି ବଢ଼ିକା ଚାଲିବ, ଭଗବାନ ପ୍ରତି ଆକର୍ଷଣ ବଢ଼ି ବଢ଼ିକା ଚାଲିବ, ଲାଇକ୍ ଫାୟାର୍ ଇନ୍ ଗନ୍ ପାଉଡ଼ର। ଏଇ ଉଦାହରଣଟି ଦେଇଛନ୍ତି ପ୍ରଭୁପାଦ ମହାରାଜ, ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି କୋଟେସନ। ତେଣୁ ଏହିଭଳି ଭାବରେ 1ଦଶ ଅଧ୍ୟାୟରେ ସେ ବର୍ଣ୍ଣନା କଲା, ଭଗବାନ ଦ୍ୱାରକାରେ ଆସି ପହଞ୍ଚିଲେ, ଦ୍ୱାରକାବାସୀମାନେ ବହୁତ ଆନନ୍ଦିତ ହେଲେ ଭଗବାନ ପ୍ରାପ୍ତ ହୋଇ, ବହୁତ ଫିସ୍ ସବୁ ହୋଇଥିବ, ଏସବୁ ସବୁ ଭଗବାନ ପ୍ରାପ୍ତ ହୋଇ ସମସ୍ତେ ନୃତ୍ୟ ଗୀତ ସବୁ କରିଥିବେ, ଏସବୁ ହୋଇଛି। ତେଣୁ ବର୍ତ୍ତମାନ ସୁତ ଗୋସ୍ୱାମୀ ସୌନକାଦି ଋଷିମାନଙ୍କୁ ଏଇ ଦ୍ୱାଦଶ ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କର ଜନ୍ମ ବିଷୟରେ ବର୍ଣ୍ଣନା କରିବେ। ପରୀକ୍ଷିତ ମହାରାଜ ଜନ୍ମ ନେବେ, ପରୀକ୍ଷିତ ମହାରାଜ ମାଆଙ୍କ ଗର୍ଭରେ ଯେଉଁ ଥିଲେ, ମାଆଙ୍କ ଗର୍ଭରେ ଥିଲାବେଳେ ଅଶ୍ୱତ୍ଥାମା ହତ୍ୟା କରିବା ପାଇଁ କ'ଣ ସେ ଯେଉଁ ବ୍ରହ୍ମାସ୍ତ୍ର ତ୍ୟାଗ କରିଥିଲେ, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କରିଥିଲେ, ସେମିତି ତାଙ୍କ ନାଁ ହେଲା ପରୀକ୍ଷିତ। ଆମେ ଶୁଣିବା ଦ୍ୱାଦଶ ଅଧ୍ୟାୟରେ, ଆସନ୍ତାକାଲି କହିବା ଦ୍ୱାଦଶ ଅଧ୍ୟାୟ। ପରୀକ୍ଷିତ ମହାରାଜଙ୍କ କେତେ ସବୁ ଗୁଣ ସବୁ ରହିଛି, ଏମିତିକି ବ୍ରହ୍ମା ବିଷ୍ଣୁ ଶିବ ତିନି ଜଣଙ୍କ ଭଳି ଗୁଣ ତାଙ୍କର ଥିଲା, ଦ୍ୱାଦଶ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ। ତାଙ୍କର ଜନ୍ମ ସମୟରେ ସବୁ ଜ୍ୟୋତିଷମାନେ ସବୁ ଭବିଷ୍ୟତବାଣୀ ଦେଇଥିଲେ, ଏସବୁ ଏଭଳି ଭାବରେ ହେବେ, ଜନ୍ମ ସମୟରେ ସେସବୁ ବର୍ଣ୍ଣନା କରାଯାଉଥିଲା, ଭବିଷ୍ୟତବାଣୀ କୁହାଯାଇଥିଲା। ତେଣୁ ଏଇଭଳି ଭାବରେ ଦ୍ୱାଦଶ ଅଧ୍ୟାୟ ଆମେ ଆସନ୍ତାକାଲି ଶ୍ରବଣ କରିବା, ଆମର କଥାକୁ ଏଠି ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି? କ'ଣ କହିଲି ମା, ପୃଥା ବା ଏଇ ଯେଉଁ କୁନ୍ତି, କୁନ୍ତି ହେଉଛନ୍ତି ପୃଥା, ତାଙ୍କ ନାଁ ହେଉଛି ପୃଥା ପାର୍ଥ, ସେଥିପାଇଁ ଅର୍ଜୁନଙ୍କର ନାମ ହେଉଛି ପାର୍ଥ, ତାଙ୍କ କୁନ୍ତିଙ୍କର ଗୋଟେ ନାମ ହେଉଛି ପୃଥା ଥିଲା, ତାଙ୍କ ନାଁଟା ଥିଲା ପୃଥା। ସିଏ ହେଉଛନ୍ତି ଯେଉଁ ସୁରସେନ, ସୁରସେନଙ୍କର ପୁତ୍ର ହେଉଛନ୍ତି ଇଏ ନା ବସୁଦେବ, ତେଣୁ ସୁରସେନଙ୍କର କନ୍ୟା ହେଉଛନ୍ତି ଇଏ କୁନ୍ତି। ସିଏ ତାଙ୍କୁ ଦେଇଦେଇଥିଲେ, କୁନ୍ତି ଭୋଜଙ୍କୁ ଦେଇଦେଇଥିଲେ, କୁନ୍ତି ଭୋଜଙ୍କୁ କନ୍ୟା ରୂପରେ ଦେଇଦେଇଥିଲେ, ପ୍ରଦାନ କରିଥିଲେ, ତେଣୁ ତାଙ୍କ ନାମ ହେଲା କୁନ୍ତି, ତାଙ୍କ ନାଁ ଥିଲା ପୃଥା। ଏଇଭଳି ଭାବରେ ପୃଥାଙ୍କ ପୁତ୍ର ହିସାବରେ ପୃଥା ପୁତ୍ର ବୋଲି ବା ପାର୍ଥ ବୋଲି କୁହାଯାଉଛି, ଅର୍ଜୁନଙ୍କୁ ପାର୍ଥ ବୋଲି କୁହାଯାଉଛି। ଦୁର୍ଯ୍ୟୋଧନ ସେନା ତାଙ୍କର ସମୁଦାୟ 18 ଅକ୍ଷୁଣୀ ସୈନ୍ୟ ଥିଲେ, ଅକ୍ଷୁଣୀ ସୈନ୍ୟ ଥିଲେ ନାରାୟଣ ସେନାଙ୍କୁ ମିଶେଇକିରି, ନାରାୟଣ ସେନା ମାନେ ଏ ଯାଦବ ସେନା, ଯାଦବ ସେନାମାନେ ସବୁ ଯାଇଥିଲେ, ଯାଦବ ସେନାକୁ ନେଇକିରି ତାଙ୍କର 18 ଅକ୍ଷୁଣୀ ସୈନ୍ୟ ଥିଲା, ଏବଂ ପାଣ୍ଡବମାନଙ୍କର ଥିଲା 11 ଅକ୍ଷୁଣୀ ସୈନ୍ୟ। ତାଙ୍କର 11, ଆଙ୍କର 7, ତାଙ୍କର ଥିଲା 11, ଆଙ୍କର 7, ସମୁଦାୟ 18 ଅକ୍ଷୁଣୀ ସୈନ୍ୟ ଥିଲେ। 11-7 ପାଣ୍ଡବମାନଙ୍କ 7 ଥିଲେ, 7 ଅକ୍ଷୁଣୀ ସୈନ୍ୟ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତବୃନ୍ଦ କି ଦାୟି ଗୌର ପ୍ରମାନନ୍ଦେ ହରି ସୀତ କମଳା କୁଚମଣ୍ଡଳ ହେ ଧୃତ।